ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଜଳ ଦିବସ ପାଳନ ଅବସରରେ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଆଜି ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଜାତୀୟ ଶିକ୍ଷାନୀତି ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ନୂଆ ପାଠ୍ୟକ୍ରମ ପ୍ରସ୍ତୁତ ହେବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ। ଶକ୍ତି ସଞ୍ଚୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ପାଳନ କରାଯିବ ଆର୍ଥ ଆୱାର ଅଭିଯାନ। ଏବଂ ରାଜ୍ୟର ଉପକୂଳ ଅଞ୍ଚଳରେ ଆସନ୍ତାକାଲି କେତେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ରର ସୂଚନା। ଜଳର ମହତ୍ତ୍ୱ ସମ୍ପର୍କରେ ବିଶ୍ୱବାସୀଙ୍କୁ ଅବଗତ କରାଇବା, ଜଳର ଦୁରୁପଯୋଗ ରୋକିବା, ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା, ଜଳ ସଂରକ୍ଷଣ ବାର୍ତ୍ତା ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ମାର୍ଚ୍ଚ 22 ତାରିଖକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଗ୍ଲେସିୟର ସଂରକ୍ଷଣ। ମଧୁର ଜଳ ଯୋଗାଣକୁ ସୁସଂହତ କରିବାରେ ଗ୍ଲେସିୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 1993 ଏହି ଦିବସ ପାଳିତ ହୋଇଆସୁଛି। ଜଳ ଉତ୍ସ ସୀମିତ ହୋଇଥିବାବେଳେ ଏହାର ଉପଯୁକ୍ତ ସଂରକ୍ଷଣ କରା ନଗଲେ ଆଗାମୀ ପିଢ଼ି ଜଳ ସଙ୍କଟରେ ପଡ଼ିବାର ଆଶଙ୍କା ରହିଛି। 2030 ସୁଦ୍ଧା ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱଚ୍ଛ ଜଳ ଯୋଗାଣ ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱ ଜଳ ଦିବସ ଅବସରରେ କହିଛନ୍ତି, ଆଗାମୀ ପିଢ଼ି ପାଇଁ ଜଳ ସଂରକ୍ଷଣ ବହୁ ଜରୁରୀ। ଜଳ ସଂରକ୍ଷଣ ଓ ସର୍ବଦା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଆଲୋକପାତ କରିଛନ୍ତି। ଜଳ ସଭ୍ୟତାର ଜୀବନରେଖା ରହିଛି ଏବଂ ଭବିଷ୍ୟତ ପିଢ଼ି ପାଇଁ ଏହାକୁ ସଂରକ୍ଷିତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି। ସୂଚନା ଅନୁଯାୟୀ ବିଶ୍ୱର ପ୍ରାୟ 220 କୋଟି ଜନସାଧାରଣଙ୍କ ସ୍ୱଚ୍ଛ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି। ଜଳବାୟୁ ପରିବର୍ତ୍ତନ, ଜନସଂଖ୍ୟା ବୃଦ୍ଧି, ମାତ୍ରାଧିକ ପ୍ରଦୂଷଣ, ଶିଳ୍ପାୟନ ବୃଦ୍ଧି ଯୋଗୁଁ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରୁଛି। ଏଣୁ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସମସ୍ତେ ଯତ୍ନବାନ ହେବା ପାଇଁ ଏହି ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଜଳ ଦିବସ ସମାରୋହ 2025 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଜଳ ସଂରକ୍ଷଣ ସମ୍ପର୍କିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ 100 ଆଡ଼ିବନ୍ଧର ଲୋକାର୍ପଣ ସହ 18 ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଏବଂ 4 କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ଲାଇନ୍ ଦ୍ୱାରା ଜଳସେଚନ ବ୍ୟବସ୍ଥାର ଶୁଭାରମ୍ଭ କରିବେ। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ନୂଆ ପାଠ୍ୟକ୍ରମ ଲାଗୁ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। 2026-27 ଶିକ୍ଷାବର୍ଷରେ ଜାତୀୟ ଶିକ୍ଷାନୀତି ଲାଗୁ ହେବ। ଏଥିପାଇଁ କମିଟି ଗଠନ କରାଯାଇଛି ଏବଂ ପ୍ରସ୍ତୁତି ମଧ୍ୟ ଜାରି ରହିଛି। କେନ୍ଦ୍ର ସରକାରଙ୍କ ଏନ୍ଇପିରେ ଯାହା ସ୍ଥାନ ପାଇଛି, ରାଜ୍ୟରେ ମଧ୍ୟ ଭାଷା, ସଂସ୍କୃତି ଓ ଐତିହ୍ୟକୁ ଆଧାର କରି ନୂତନ ପାଠ୍ୟକ୍ରମ ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ଉପରେ କମିଟି ତର୍ଜମା କରୁଛି। ରାଜ୍ୟର ଆବଶ୍ୟକତା ଅନୁଯାୟୀ ପ୍ରସଙ୍ଗ ପାଠ୍ୟକ୍ରମରେ ସ୍ଥାନ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
ଓଡ଼ିଶାରେ ଏନ୍ଇପି 2020 ଲାଗୁ ହେଲା ପରେ ଏଥିପାଇଁ ଆମର ସିଲାବସ୍ରେ ପରିବର୍ତ୍ତନ ଆଣିବା ପାଇଁ ଆମର SCA କମିଟି ବି ଗଠନ ହୋଇଯାଇଛି। ଆଉ ସେଥିପାଇଁ ବର୍ତ୍ତମାନ 1-8 ପର୍ଯ୍ୟନ୍ତ ସିଲାବସ୍ ପରିବର୍ତ୍ତନ ହେବ ଏବଂ ସେଇଟା ଆସନ୍ତା ଯେଉଁ 26-27 ସେଇଟା ଲାଗୁ ହେବ। ସେଥିପାଇଁ ବର୍ତ୍ତମାନ ଆମର ପ୍ରସ୍ତୁତି ଚାଲିଛି, ଆ ପାଇଁ କମିଟି ବି ହୋଇସାରିଛି ଆଉ କାମ ବି ଆରମ୍ଭ ହୋଇଛି, ଆଗାମୀ ଦିନରେ ସେଟା ସମ୍ପୂର୍ଣ୍ଣ ହେବ।
ଇଦ୍ ଉଲ୍ ଫିତର, ରାମନବମୀ ଏବଂ ହନୁମାନ ଜୟନ୍ତୀ ତଥା ମହାବିଶୁବ ସଂକ୍ରାନ୍ତି ପାଳନ ପରିପ୍ରେକ୍ଷୀରେ ନିରାପତ୍ତା ତଥା ସୁରକ୍ଷା ନେଇ ରାଜ୍ୟ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟଠାରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆବାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଖୁରାନିଆ ଯେକୌଣସି ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବା ସହ ସତର୍କ ରହି ତୁରନ୍ତ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ କ୍ରାଇମବ୍ରାଞ୍ଚ ଦ୍ୱାରା ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯାଇ ପୁଲିସ୍ ଅଧିକାରୀ ଏବଂ କର୍ମଚାରୀଙ୍କୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବାରୁ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଅଭିଯୋଗ ଶୁଣାଣି ହେବ ନାହିଁ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଏବଂ ଶକ୍ତି ସଞ୍ଚୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ଆର୍ଥ ଆୱାର ଅଭିଯାନ ପାଳନ କରାଯାଉଛି। ପୃଥିବୀର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ପୃଥିବୀବାସୀ ଏକ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ବିଜୁଳି ଶକ୍ତିକୁ ସଞ୍ଚୟ କରିବା ପାଇଁ ଲାଇଟ୍ ଓ ପଙ୍ଖାକୁ ବନ୍ଦ ରଖିଥାନ୍ତି। ଏହା ହେଉଛି ଆର୍ଥ ଆୱାର ପାଳନର ଉଦ୍ଦେଶ୍ୟ। ରାଜ୍ୟବାସୀ ଏହି ନୈତିକ ଅଭିଯାନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଆଜି ରାତି 8:30ରୁ 9:30 ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ନିଜ ଘର କାର୍ଯ୍ୟାଳୟର ଲାଇଟ୍ ବନ୍ଦ କରି ଆର୍ଥ ଆୱାର ପାଳନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନା ଅନୁସାରେ 2007 ଅଷ୍ଟ୍ରେଲିଆର ସିଡ୍ନୀଠାରେ ପ୍ରଥମ ଥର ପାଇଁ ଏହି ଅଭିଯାନ ପାଳନ କରାଯାଇଥିଲା। ପ୍ରବଳ ବର୍ଷା ଓ କାଳବୈଶାଖୀର ଆଶଙ୍କାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଆଜି ଓ ଆସନ୍ତାକାଲି 2 ପାଇଁ ବନ୍ଦ ରଖାଯାଉଛି। ଏ ସମ୍ପର୍କରେ ସୂଚନା ଦେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍ତି, 2 ପର୍ଯ୍ୟନ୍ତ ଯେକୌଣସି ଯାନବାହନ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଶ୍ରୀରାମନବମୀ ଉତ୍ସବ ପାଳନ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉତ୍ସବ ଦିନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ରାସ୍ତାଘାଟ, ପାନୀୟ ଜଳ, ବିଦ୍ୟୁତ୍ ସେବା ଆଦି କ୍ଷେତ୍ରରେ ସୁବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବିମ୍ବାଧର ସେଠୀ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ଗସ୍ତ କରିଛନ୍ତି। ବିଭିନ୍ନ ବ୍ଲକ ଗସ୍ତ କରିବା ସହ କୋଡିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଭେଟି ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଛନ୍ତି। କୋଷାଗୁମୁଡ଼ା ସଦର ମହକୁମାରେ ଥିବା ମିଶନ ଶକ୍ତି କାଫେକୁ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ ବିଭାଗ ଅଧୀନସ୍ଥ ରତନେଇ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି। ଖରାଦିନିଆ ଜଙ୍ଗଲ ପୋଡ଼ିକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଲୋକଙ୍କୁ ସ୍ୱଳ୍ପ ସମୟରେ ଗୁଣାତ୍ମକ ଏବଂ ସୁବିଧାଜନକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କନ୍ଧମାଳ ଜିଲ୍ଲାରେ ହେଲ୍ଥ ଏଟିଏମ୍ ସେବା ଆରମ୍ଭ ହୋଇଛି। ଭାରତ ସରକାରଙ୍କ ଦ୍ୱାରା ଆକାଂକ୍ଷୀ ବ୍ଲକ ଭାବେ ନିଆଯାଇଥିବା ଫିରିଙ୍ଗିଆ ବ୍ଲକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଏହାର ଶୁଭାରମ୍ଭ ହୋଇଛି। ନୂଆପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସାଡିଙ୍ଗିଆ ସବ୍ସେଣ୍ଟର, ଗୋଛାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବାଲନ୍ଦାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ହେଲ୍ଥ ଏଟିଏମ୍ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭଦ୍ରକ ମଠସାହି ପଡ଼ିଆଠାରେ ଆସନ୍ତାକାଲି ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଜିଲ୍ଲାର ସମସ୍ତ ଯୁବକ ଯୁବତୀମାନେ ଏଥିରେ ଅଂଶଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପାଣିପାଗ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଝଡ଼ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାବେଳେ କିଛି ସ୍ଥାନରେ କୁଆପଥର ବର୍ଷା ସହ ହାଲୁକା ପବନ ବହିପାରେ। ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ। ଏନେଇ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
ବର୍ଷା ରାଜ୍ୟର ଅନେକ ସ୍ଥାନରେ ହେବା ସହିତ ଘଡ଼ଘଡ଼ି, ବିଜୁଳି, ଗୋଷ୍ଠୀ, କାଁ ଭାଁ ଜାଗାରେ ହେଭି ରେନ୍ଫଲ୍ ବି ହେବାର ସମ୍ଭାବନା ରହିଛି। ଆଗାମୀ 24 ଥଣ୍ଡରଷ୍ଟର୍ମ, ବିଜୁଳି, ଘଡ଼ଘଡ଼ି, ଗୋଷ୍ଠୀ 50-60 କିଲୋମିଟର ପର୍ ଆୱାର, ତା ସହିତ କୁଆପଥର ବର୍ଷା, ତା ସହିତ କାଁ ଭାଁ ଜାଗାରେ ପ୍ରବଳ ବର୍ଷା ବି ହେବାର ସମ୍ଭାବନା ରହିଛି। ଗୋଟେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଆପ୍ରୋଚ୍ କରୁଥିଲା, ତାର ଇମ୍ପାକ୍ଟ ଥିଲା। ଆଉ ଏବେ ମାନେ ଆମେ ଯଦି ଦେଖିବା ଆମ ଗୋଟେ ସେଣ୍ଟ୍ରାଲ ଛତିଶଗଡ଼ରେ ଗୋଟେ ସାଇକ୍ଲୋନିକ ସର୍କୁଲେସନ ରହିଛି, ଆଉ ତାର ଯୋଉ ଟ୍ରଫ୍ଟା ଏକ୍ସଟେଣ୍ଡ କରୁଛି ମୋଷ୍ଟଲି ୟୁପି ଠୁ ନେଇକି ସାଉଥ ମହାରାଷ୍ଟ୍ର ପର୍ଯ୍ୟନ୍ତ, ଯାହାଫଳରେ କି ପୁରା ଏଣ୍ଟର ଓଡ଼ିଶାରେ ଆମର ଆଜି ବର୍ଷା ହେଉଛି ଆଉ ବର୍ଷା ହେବାର ସମ୍ଭାବନା ରହିଛି।
ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଜଳ ଦିବସ ପାଳନ ଅବସରରେ ବିଭିନ୍ନ ଜଳସମ୍ପଦ ପ୍ରକଳ୍ପର ଆଜି ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଜାତୀୟ ଶିକ୍ଷାନୀତି ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ନୂଆ ପାଠ୍ୟକ୍ରମ ପ୍ରସ୍ତୁତ ହେବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ। ଶକ୍ତି ସଞ୍ଚୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ପାଳନ କରାଯିବ ଆର୍ଥ ଆୱାର ଅଭିଯାନ। ଏବଂ ରାଜ୍ୟର ଉପକୂଳ ଅଞ୍ଚଳରେ ଆସନ୍ତାକାଲି କେତେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ରର ସୂଚନା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।